ଆଦି ପୁସ୍ତକ 27 ପର୍ବ। ଅନନ୍ତର ଇସହାକ ବୃଦ୍ଧ ହୁଅନ୍ତେ ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖିପାରିଲେ ନାହିଁ। ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏସୋକୁ ଡାକି କହିଲେ, ପୁଅରେ। ତହିଁରେ ସେ ଉତ୍ତର କଲା, ଦେଖନ୍ତୁ ମୁଁ ଏଠାରେ। ତହୁଁ ସେ ତାହାକୁ କହିଲେ, ଦେଖ ମୁଁ ବୃଦ୍ଧ ହୋଇଅଛି, କେଉଁଦିନ ମୋହର ମୃତ୍ୟୁ ହେବ ତାହା ମୁଁ ଜାଣେ ନାହିଁ। ଏବେ ବିନୟ କରୁଅଛି, ତୁମେ ଏତେବେଳେ ତୁଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋ ନିମନ୍ତେ ମୃଗ ଆଣ। ପୁଣି ମୁଁ ଯେରୂପ ଭଲ ପାଏ ସେରୂପ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ ନିକଟକୁ ଆଣ। ତହିଁରେ ମୋହର ପ୍ରାଣ ମୃତ୍ୟୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ। ଇସାକ ଆପଣା ପୁତ୍ର ଏସୋକୁ ଏହି କଥା କହିବା ବେଳେ ରିବିକା ଶୁଣିଲା। ଏହେତୁ ଏସୋ ମୃଗା ମାଂସ ଆଣିବା ନିମନ୍ତେ କ୍ଷେତକୁ ଗଲା ଉତ୍ତାରେ ରିବିକା ଆପଣା ପୁତ୍ର ଜାକୁବକୁ କହିଲା, ଦେଖ ତୁମ୍ଭର ଭ୍ରାତା ଏସୋ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି। ସେ ତାହାକୁ କହିଲେ, ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମକୁ ଆଶୀର୍ବାଦ କରିବା। ଏଥିନିମନ୍ତେ ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି ମୋହର ସେହି କଥା ଶୁଣ। ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇ ଗୋଟି ଉତ୍ତମ ଛେଳିଛୁଆ ଆଣ, ତହିଁରେ ତୁମ୍ଭର ପିତା ଯେରୂପ ଭଲ ପାଆନ୍ତି ସେରୂପ ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି। ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ, ତହିଁରେ ସେ ତାହା ଭୋଜନ କରି ମୃତ୍ୟୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବେ। ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, ଦେଖ ମୋର ଭ୍ରାତା ଏସୋ ଲୋମସ, ମାତ୍ର ମୁଁ ନିର୍ଲୋମ। ଏଣୁ ଯେବେ ପିତା ମୋତେ ସ୍ପର୍ଶ କରିବେ ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି, ତାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି। ମାତ୍ର ତାହାର ମାତା କହିଲା, ପୁଅ ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋ କଥା ମାନ ଓ ଯାଇ ଛେଳିଛୁଆ ଆଣ। ତହୁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା। ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏସୋର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା। ପୁଣି ଛେଳିଛୁଆର ଛାଲ ଘେନି ତା ହସ୍ତରେ ଓ ଗଳା ଦେଶରେ ନିର୍ଲୋଭ ସ୍ଥାନରେ ଗୁଡ଼ାଇ ଦେଲା, ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୁଟି ଯାକୁବର ହସ୍ତରେ ଦେଲା। ତହୁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, ପିତ। ସେ ଉତ୍ତର କଲେ, ଦେଖ ମୁଁ ଏଠାରେ ପୁତ୍ର, ତୁମେ କିଏ? ଯାକୁବ ଆପଣା ପିତାଙ୍କୁ କହିଲା, ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏସୋ, ଆପଣ ଯାହା ଆଜ୍ଞା କରିଥିଲେ ମୁଁ ତାହା କଲି। ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରୁ ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରୁ। ତହିଁରେ ଇସହାକ ଆପଣା ପୁତ୍ରକୁ କହିଲେ, ପୁତ୍ର ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ? ସେ କହିଲା, ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ। ଇସହାକ ଯାକୁବଙ୍କୁ ଆହୁରି କହିଲେ, ପୁତ୍ର ମୋ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋର ପୁତ୍ର ଏସୋ କି ନାହିଁ ତୁମକୁ ସ୍ପର୍ଶ କରି ଜାଣିବି। ତୁ ଯାକୁବ ଆପଣା ପିତା ଇସାକଙ୍କ ନିକଟକୁ ଯାଆନ୍ତେ, ସେ ତାହାକୁ ସ୍ପର୍ଶ କରି କହିଲେ, ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏସୋର ହସ୍ତ ଅଟଇ। ଏରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏସୋର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା, ଏଣୁ ସେ ତାହାକୁ ଆଶୀର୍ବାଦ କଲେ। ଅନନ୍ତର ସେ କହିଲେ, ତୁମ୍ଭେ କି ନିତାନ୍ତ ମୋର ପୁତ୍ର ଏସୋ? ସେ କହିଲା, ହଁ ମୁଁ ସେହି। ସେତେବେଳେ ଇସାକ କହିଲେ, ତାହା ମୋ ପାଖକୁ ଆଣ, ମୁଁ ଆପଣା ପୁତ୍ରର ଆନିତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୋହର ପ୍ରାଣ ତୁମ୍ଭକୁ ଆଶୀର୍ବାଦ କରିବ। ତହିଁରେ ସେ ନିକଟକୁ ଆଣିଦିଅନ୍ତେ, ଇସାକ ତାହା ଭୋଜନ କଲେ, ପୁଣି ଦ୍ରାକ୍ଷାରସ ଆଣିଦିଅନ୍ତେ ତାହା ପାନ କଲେ। ଅନନ୍ତର ତାହାର ପିତା ଇସାକ କହିଲେ, ପୁତ୍ର ଏବେ ମୋ ନିକଟକୁ ଆସି ମୋତେ ଚୁମ୍ବନ କର। ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସାକ ତାହାର ବସ୍ତ୍ରର ଗନ୍ଧ ପାଇ ତାକୁ ଆଶୀର୍ବାଦ କରି କହିଲେ, ଦେଖ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ ପୁତ୍ରର ସୁଗନ୍ଧି। ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ ଫଳ ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦେଉନ୍ତୁ, ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମକୁ ପ୍ରଣାମ କରନ୍ତୁ। ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି ତୁମ୍ଭର ମାତୃପୁତ୍ରମାନେ ତୁମକୁ ପ୍ରଣାମ କରନ୍ତୁ। ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ, ପୁଣି ଯେ ତୁମକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ଏହି ପ୍ରକାରେ ଇସାକ ଯାକୁବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସାକଙ୍କ ନିକଟରୁ ବାହାର ହେବା ମାତ୍ରେ ତାହାର ଭ୍ରାତା ଏସୋ ମୃଗୟାରୁ ଆସିଲା। ପୁଣି ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, ପିତ ଆପଣ ଉଠି ପୁତ୍ରର ଆନିତ ମୃଗୟ ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରୁ ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରୁ। ତହିଁରେ ତାହାର ପିତା ଇସାକ କହିଲେ, ତୁମେ କିଏ? ସେ କହିଲା, ମୁଁ ଆପଣଙ୍କ ପୁତ୍ର, ଆପଣଙ୍କର ପ୍ରଥମ ଜାତ ଏସୋ। ସେତେବେଳେ ଇସାକ ଅତିଶୟ କମ୍ପିତ ହୋଇ କହିଲେ, ତେବେ ଯେ ମୋ ନିକଟକୁ ମୃଗୟ ମାଂସ ଆଣିଥିଲା ସେ କିଏ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ। ଏସୋ ପିତାର ଏହି କଥା ଶୁଣିବା ମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା। ପୁଣି ଆପଣା ପିତାଙ୍କୁ କହିଲା, ପିତ ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ତେଣୁ ଇସାକ କହିଲେ, ତୁମ୍ଭର ଭ୍ରାତା ଆସି ବଞ୍ଚନା କରି ତୁମ୍ଭର ପ୍ରାପ୍ତବ୍ୟ ଆଶୀର୍ବାଦ ହରଣ କଲା। ତହିଁରେ ଏସୋ କହିଲା, ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ, ଯେହେତୁ ସେ ଦୁଇଥର ମୋତେ ପ୍ରବଞ୍ଚନ କଲା। ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି ଦେଖ ଏବେ ମୋର ପ୍ରାପ୍ତବ୍ୟ ଆଶୀର୍ବାଦ ହିଁ ହରଣ କଲା। ସେ ପୁନର୍ବାର କହିଲା, ଆପଣ କି ମୋ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖିନାହାନ୍ତି? ତୋ ଇସାକ ଏସୋକୁ କହିଲେ, ଦେଖ ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି। ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କ'ଣ କରିପାରେ? ତେଣୁ ଏସୋ ପୁନର୍ବାର ଆପଣା ପିତାଙ୍କୁ କହିଲା, ପିତ ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ଏହା କହି ଏସୋ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲା। ତହୁ ତାହାର ପିତା ଇସାକ ଉତ୍ତର ଦେଇ କହିଲେ, ଦେଖ ତୁମ୍ଭର ବସତି ପୃଥିବୀର ଉର୍ବରତା ବିହୀନ ଓ ଉପରିସ୍ଥ ଆକାଶର କାକର ବିହୀନ ହେବ। ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତର ଦାସ ହେବ। ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ ସେତେବେଳେ ଆପଣା କାନ୍ଧରୁ ତାହାର ଜୁଆଳି ପକାଇଦେବ। ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏସୋ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାବିଲା, ମୋହର ପିତୃଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି। ମାତ୍ର ଜ୍ୟେଷ୍ଠ ପୁତ୍ର ଏସୋର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା। ତେଣୁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବକୁ ଡକାଇ କହିଲା, ଦେଖ ତୁମ୍ଭର ଭ୍ରାତା ଏସୋ ତୁମ୍ଭକୁ ବଦ୍ଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି। ଏଣୁକରି ପୁତ୍ର, ମୋର କଥା ଶୁଣ। ତୁମ୍ଭେ ହାରଣ ନଗରକୁ ପଳାଇ ମୋର ଭ୍ରାତା ଲାବନ ନିକଟକୁ ଯାଅ। ପୁଣି ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ ସେ ପର୍ଯ୍ୟନ୍ତ କିଛି କାଳ ସେଠାରେ ଥାଅ। ଅନନ୍ତର ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ ତାହା ସେ ପାସରିଗଲେ ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି। ଏକଦିନରେ ତୁମ୍ଭ ଦୁଇଜଣଙ୍କୁ କାହିଁକି ହରାଇବି? ଅନନ୍ତର ରିବିକା ଇସାକଙ୍କୁ କହିଲା, ଏହି ହିତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି। ଯେବେ ଯାକୁବ ଏମାନଙ୍କୁ ତୁଲ୍ୟ କୌଣସି ହିତୀୟ କନ୍ୟାକୁ ଅର୍ଥାତ୍ ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ ତେବେ ମୋହର ପ୍ରାଣଧାରଣରେ କି ସୁଖ।